ହ୍ୟାଲୋ, ମୁଁ 21 ନମ୍ବର କହୁଛି, ଲକ୍ଷ୍ମୀ ସାହୁ। ଆମର ଆଗରୁ ଅଳିଆ ଆବର୍ଜନା ସବୁ ପଡୁଥିଲା, ରାସ୍ତାଘାଟ ଅପରିଷ୍କାର ରହୁଥିଲା। ଏବେ ଗାଡି ଆସୁଛି, ଦି ଟାଇମ ମାନଙ୍କ ଗାଡି ଆସିକି ଦି ଥର ଆସିକି ନେଇକି ଯାଉଛନ୍ତି, ସଫା ସୁତୁରା ରହୁଛି। ଏବେ ସେଥିପାଇଁ ଆମକୁ ଗାଡି ଆସିକି ସଫା କରିବାରୁ ଆମେ ଉପକୃତ ହେଇପାରୁଛୁ, ଆମକୁ ଧନ୍ୟବାଦ।
একটা পড়ার